ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଲୋକସଭା ନିର୍ବାଚନର ପହିଲା ଖେପ ଲାଗି ନାମାଙ୍କନ ପତ୍ର ଦାଖଲ କରବାର ଆଜି ଶେଷ ଦିନ ଆଏ। ସେଆଡ଼େ ବିହାରର ନାମାଙ୍କନ ଦାଖଲ କରବାର ଲାଗି ଆଇବା କାଲ ଶେଷ ଦିନ ରହିଛି। ପହିଲା ଖେପେ 17 ରାଜ୍ୟ ଆର୍ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ୍ତି ଭୋଟ ହେବା। ତାମିଲନାଡୁର 29 ଆସନ, ରାଜସ୍ଥାନର 12, ଉତ୍ତରପ୍ରଦେଶର 8, ମଧ୍ୟପ୍ରଦେଶର 6, ଉତ୍ତରାଖଣ୍ଡ, ଆସାମ ଆର୍ ମହାରାଷ୍ଟ୍ରର 5 ଲେଖା ଆସନ, ବିହାରର 4, ପଶ୍ଚିମବଙ୍ଗର 3, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ 2 ଲେଖା ଆସନ ଆର୍ ଛତିଶଗଡ଼, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ଆର୍ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ ଆର୍ କାଶ୍ମୀର, ଲାକ୍ଷାଦ୍ୱୀପ ଆର୍ ପୁଡୁଚେରୀର 1 ଲେଖା ଆସନଟି ପହିଲା ଖେପେ ଭୋଟ ହେବା। ଆଇବାକାଲ ସବୁ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ଆର୍ 30 ତକ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ସେନ୍ତା ଆଇବା 30 ଦିନ ବିହାର ନ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ଆର୍ ଆଇବା ମାସର 2 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରବା। ଏପ୍ରିଲ 19 ଦିନ ଭୋଟ୍ ନିଆଯିବା ବୋଲି ନିର୍ବାଚନ ଆୟୋଗ ତରଫ ସୂଚନା ମିଳିଛି। ସେନ୍ତା 2 ଖେପ ଭୋଟ୍ ଲାଗି ଆଇବାକାଲ ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ପ୍ରଦେଶର 99 ଲୋକସଭା ଆସନ ଲାଗି ବିଜ୍ଞପ୍ତି ଜାରି କରାଯିବା। ସିୟୁଇଟି ୟୁଜି 2024 ଲାଗି ଅନ୍ଲାଇନ୍ ଆବେଦନ ଦାଖଲ କରବାର ଶେଷ ତାରିଖକେ ଆଇବା 31 ତକ ବଢ଼ାଯାଇଛି। ଏଥିଲାଗି ଗଲାକାଲ ଶେଷ ଦିନ ଥିଲା। ସେନ୍ତା ଫାଇନାଲ ଫି ଦାଖଲର ଶେଷ ଦିନ ମାର୍ଚ୍ଚ 31 ରଖାଯାଇଛି। ଆଇବା ମାସର 2 3 ତକ ଦରଖାସ୍ତ ସଂଶୋଧନ କରାଯାଇପାରବା। ୟୁଜିସିର ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର କହିଛନ୍ତି ଯେ ପ୍ରାର୍ଥୀ ଆର୍ ଅଲଗା ଷ୍ଟେକ୍ ହୋଲ୍ଡରମାନଙ୍କର ଅନୁରୋଧ ଅନୁସାରେ ନିଷ୍ପତ୍ତି ନିଆଯାଇଛି। ସିୟୁଇଟି ୟୁଜି 2024 ଦେଶ ବାହାରେ 26 ସହର ସହିତ 380 ସହନ ପରୀକ୍ଷା କରାଯିବା। ସମ୍ବଲପୁର ସହନ ଗଲାକାଲ ସଞ୍ଜବେଳେ ଗୋଟିଏ ଅପ୍ରୀତିକର ଘଟଣା ଘଟିଯାଇଛି। ଇତାକେ ନେଇକରି ସହରେ ଆଇନ ଶୃଙ୍ଖଳା ବଜାୟ ରଖବା ଲାଗି ପୁଲିସ ପ୍ରଶାସନ ତରଫ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ବାବଦେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି ଯେ ଏଛେନ୍ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ୍ତେ ରହିଛି। ସାମାଜିକ ଗଣମାଧ୍ୟମଟି ପୋଷ୍ଟ ହେଉଥିବା ଫେକ୍ ନ୍ୟୁଜ୍ ଉପରେ ବିଶ୍ୱାସ ନାହିଁ କରବାରକେ ସେ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିଛନ୍। ଆଜି ବିଶ୍ୱ ନାଟ୍ୟ ଦିବସ। ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ତରଫ 1961 ଆଜିର ଦିନକେ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରବାରକେ ଥିର କରାଯାଇଥିଲା। ନାଟକର ମୂଲ୍ୟ ଆର୍ ଗୁରୁତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ଏ ଦିବସ ପାଳନ କରାଯାଇ ଆସୁଛି। ଶାନ୍ତି ଆର୍ ସଂସ୍କୃତି ବାବଦେ ଲୋକଙ୍କୁ ସଚେତନ କରବାର ବାର୍ତ୍ତା ନେଇକରି ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ଏ ଅବସରରେ ଭିନ୍ ଭିନ୍ ଜାଗାନ ଅନୁଷ୍ଠାନମାନେ ନାଟକ ପ୍ରଦର୍ଶନ, ଆଲୋଚନା ଚକ୍ର ଆର୍ ନାଟ୍ୟକାର ସମ୍ମାନ ସମାରୋହମାନ ଆୟୋଜନ କରୁଛନ୍। ଚୈତ ମାସର ଅନ୍ଧାର ପକ୍ଷର ଦ୍ୱିତୀୟ ତିଥିଟି ଆଜି ଶ୍ରୀ ବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ଏଥିଲାଗି 2 ଭୋଗମଣ୍ଡପ ଶେଷ ହେବା ଋତୁରୁ ବେଲବୁଡ଼ାର 6 ରାତିର 10 ତକ ମହାପ୍ରଭୁମାନଙ୍କର ଦର୍ଶନ ବନ୍ଦ ରହିବା। ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ସହିତ ବନକ ଲାଗି ଗୋଟିଏ ଗୁପ୍ତ ନୀତି ହୋଇଥିବାନୁ ଏ ସମୟାତି ଗର୍ଭଗୃହର ସବୁ କବାଟ ବନ୍ଦ ରହିବା। 2 ଭୋଗମଣ୍ଡପୁତ୍ରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକେ ପ୍ରବେଶ କରିବେ ଆର୍ ବନକ ଲାଗି ହେବା। ବନକ ଲାଗି ଉତ୍ରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯିବା ଆର୍ ତାର୍ ପରେ ଶ୍ରୀବିଗ୍ରହମାନେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ନିର୍ବାଚନ କମିଶନ ଖରାକେ ନଜରଥି ରଖିକରି ଆବଶ୍ୟକ ପଦକ୍ଷେପ ନେବାରକେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍। ମଧ୍ୟାହ୍ନ 12 ଦୁଇପହର 3 ତକ ବାହାରକେ ନାଇଁ ବାହାରବାର ଲାଗି ମାର୍ଗଦର୍ଶିକାଟି କୁହାଯାଇଛି। ଇତାର ସହିତ ଲୋକମାନଙ୍କୁ ଜହ ପାଏନ୍ ପିଇବାର ଲାଗି ଆର୍ ବାସି ଜିନିଷ ନାଇଁ ଖାଇବାର ଲାଗି ପରାମର୍ଶ ଦିଆଯାଇଛି। ସବୁ ଭୋଟ୍ ଗ୍ରହଣ କେନ୍ଦ୍ରମାନଙ୍କେ ପିଇବାର ପାଏନ୍ ଆର୍ ଛଏରା ବ୍ୟବସ୍ଥା କରବାର ଲାଗି ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ସହିତ ରାଜ୍ୟର କେତେ ଇଲାକାନ ଆଜି ଘଡ଼ଘଡ଼ି ସହିତ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେଆଡ଼େ ରାଇଜେ ତାତି ଟିକେ କମିଛି। ପଶ୍ଚିମ ଓଡ଼ିଶାର ସବୁ ଇଲାକାର ଗଲାକାଲର ତାତି 37 କମ୍ ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ମିଳିଥିବା ସୂଚନା ଅନୁସାରେ ଗଲାକାଲ ଦିନର ତାତି ପଶ୍ଚିମ ଓଡ଼ିଶାର ବଲାଙ୍ଗୀରନ 37.3, ଭବାନୀପାଟନା ଆର୍ ବୌଦ୍ଧ 37, ସୋନପୁର 36.9, ସୁନ୍ଦରଗଡ଼ 36.5, ଝାରସୁଗୁଡ଼ାନ 36.2, ସମ୍ବଲପୁର 36, ବରଗଡ଼ନ 34.8, ନୂଆପଡ଼ାନ 34.4 ଆର୍ ଦେବଗଡ଼ନ 33.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଇବା ଏପ୍ରିଲ 1 କେନ୍ଦ୍ର ଆର୍ ରାଜ୍ୟ ସରକାରୀ ପେନ୍ସନଭୋଗୀମାନଙ୍କ ଲାଗି ପେନ୍ସନଟି ନୂଆ ନିୟମ ଲାଗୁ ହେବା। ନ୍ୟାସନାଲ୍ ପେନ୍ସନ ସିଷ୍ଟମଟି ସୁରକ୍ଷା ଲାଗି ନୂଆ ନିୟମ ଲାଗୁ ହେବା। ଏପ୍ରିଲ 1 ନୂଆ ଆର୍ ଜୁହ୍ନା ସବୁ ପେନ୍ସନଭୋଗୀମାନେ 2-ଫ୍ୟାକ୍ଟର ଅଥେଣ୍ଟିକେସନ ଦୁଇଥାକିଆ ପ୍ରମାଣୀକରଣ ଉପଯୋଗ କରିକରି ଏନ୍ପିଏସ୍ ସିଷ୍ଟମଟି ଲଗ୍ଇନ୍ କରିପାରିବେ। ଏଥୁ ଭିନ୍ ଭିନ୍ ସାଇବର ଆଉ ଅନ୍ଲାଇନ୍ ଠକେଇକେ ରୋକାଯାଇ ପାରବା। ଆଞ୍ଚଳିକ ଖବର ଇନ ଶେଷ ହେଲା। ଖବର ଶୁଣିପାରିବେ ରାତି 7:02। ଜୁହାର।